ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିଧାନସଭା ନ ଗଲାକାଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗର 707,04,99,000 ଖର୍ଚ୍ଚା ଦାବି ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗର ଖର୍ଚ୍ଚା ଦାବି ଉପସ୍ଥାପନ କରବାର ଉତ୍ତରୁ ଆଲୋଚନା ହେବାର ସହିତ ପାରିତ ହୋଇଥିଲା। ରାଜ୍ୟ ଗଲା ବଛରଠାନୁ ଇ ବଛର ଅପରାଧ ସଂଖ୍ୟା ବହୁତଟେ କମିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଗଲାକାଲି ଗୃହ ବିଭାଗର ଖର୍ଚ୍ଚା ଦାବି ଆଲୋଚନା ବେଲ୍କେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଗଲା ବଛରଠାନୁ ଇ ବଛର ହତ୍ୟା ମାମଲା 7.4%, ନାବାଳିକା ବଳାତ୍କାର ମାମଲା 4.7%, ବଳାତ୍କାର ମାମଲା 3.9%, ଯୌନ ନିର୍ଯାତନା ମାମଲା 13.5%, ଅସଦାଚରଣ ମାମଲା 3.9%, ମହିଳା ଚାଲାଣ 29.4% କମିଛି। ମହିଳା ଆଉ ଶିଶୁ ସୁରକ୍ଷା ଲାଗି 100 ସମ୍ବେଦନଶୀଲ ଥାନାନ ସିସିଟିଭି ବ୍ୟବସ୍ଥା କରାଯାଇଛି। ଶିଶୁ ଅନୁକୂଳ ଥାନା ସ୍ଥାପନା କରବାର ସହିତ ସୁଭଦ୍ରା ସୁରକ୍ଷା ଯୋଜନାଟି ଆଇବା ଆର୍ଥିକ ବଛର ଲାଗି 152.6 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା 1975 ଜରୁରୀ ପରିସ୍ଥିତି ବେଲ୍କେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ଦିଆଯାଉଥିବା ମାସିକ ଭତ୍ତା ବାବଦେ ବିବୃତ୍ତି ରଖିକରି ମୁଖ୍ୟମନ୍ତ୍ରୀ କହିଛନ୍, ଇ ବଛର January 1 ଠାନୁ 21 ଏମର୍ଜେନ୍ସି ବନ୍ଦୀଙ୍କୁ 20,000 ଟଙ୍କା ଲେଖା ମାସିକ ଭତ୍ତା ଦିଆଯିବା। ଇ ବାବଦେ ରାଜ୍ୟସ୍ତରୀୟ କମିଟି ସୁପାରିଶକେ ସରକାର ଅନୁମୋଦନ କରିଛନ୍। ଜରୁରୀ ପରିସ୍ଥିତି ବେଲ୍କେ ମିଶା ଡିଆଇଆର୍ ଡିଆଇଏସ୍ଆଇଆର୍ ଆଇନ ବେଲେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ସରକାର ଭତ୍ତା ଦେବା ଲାଗି ଗଲା ସ୍ୱାଧୀନତା ଦିବସ ବେଲ୍କେ ଘୋଷଣା କରିଥିଲେ। ଏହି ହିସାବରେ ଆବେଦନ ଆହ୍ୱାନ କରାଯାଇଥିଲା। ଆବେଦନମାନଙ୍କର ଯାଞ୍ଚ ଉତ୍ତରୁ 21 ଜଣଙ୍କୁ ଭତ୍ତା ଦେବାରକେ ଧାରିଜ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯକ୍ଷ୍ମାମୁକ୍ତ ଭାରତ ଅଭିଯାନଟି ଉତ୍ତମ ପ୍ରଦର୍ଶନ ଲାଗି ଓଡ଼ିଶା ଜାତୀୟ ସ୍ତରନ ପୁରସ୍କୃତ ହୋଇଛି। କେନ୍ଦ୍ର ସରକାରଙ୍କ ଯୋଜନାଟି ଚାଲୁଥିବା 100 ଦିନିଆ ନିକ୍ଷୟ ପୋଷଣ ଯୋଜନାଟି ରାଜ୍ୟ ସଫଳତାର ସହିତ କାମ କରିଛି। ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଆୟୋଜିତ ହୋଇଥିବା ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗକେ ପୁରସ୍କୃତ କରିଛନ୍। ଏ ଅବସରରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ୍କର ସହିତ ବିଶିଷ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ। ଦେଶେ ଭିନ୍ ଭିନ୍ ବ୍ୟାଙ୍କ ନ ଦାବିଦାର ନାଇଥିବା 78,213 କୋଟି ଟଙ୍କା ଜମା ରହିଛି। ଦାବିହୀନ ଜମା ଆଉ ଅଚଳ ବ୍ୟାଙ୍କ ଖାତାକେ ନେଇକରି ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ନୂଆ ନିୟମକେ ବ୍ୟାଙ୍କମାନେ ଆଇବା ମାସ ପହଲାନୁ ମୂଲ କରବାରକେ ଯାଉଛନ୍। ଆର୍ବିଆଇର ନିର୍ଦ୍ଦେଶାବଳୀ ଅନୁସାରେ ବ୍ୟାଙ୍କମାନେ ସେମାନଙ୍କର ୱେବ୍ସାଇଟ୍ଠି ଦାବିହୀନ ଜମା ବିବରଣୀ ଦେବେ। ଇତାର ସହିତ ଗ୍ରାହକମାନେ ଆର୍ବିଆଇର UDGAM ପୋର୍ଟାଲ୍ଠି ଦାବିହୀନ ଜମା ବାବଦେ ବିଲ୍ ସୂଚନା ପାଇପାରିବେ। ପ୍ରତିରକ୍ଷା ବିଭାଗ ତରଫୁ ଗଲାକାଲି ପୃଥିନୁ ଆକାଶକେ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଳ୍ପ ଦୂରଗାମୀ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ VLSR-SAM-ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଆଉ ବିକାଶ ସଂଗଠନ DRDO ତରଫୁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ITR-3 ଲଞ୍ଚ କମ୍ପ୍ଲେକ୍ସନୁ ମଧ୍ୟାହ୍ନ 12 ବଜେ ଏହି ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳଠି ବନା ହୋଇଥିବା ଏହି କ୍ଷେପଣାସ୍ତ୍ର ନୌସେନାଥି ଶତ୍ରୁପକ୍ଷ ଯୁଦ୍ଧ ବିମାନ ଆଉ ଡ୍ରୋନ୍କେ ଧ୍ୱଂସ କରବାର କ୍ଷମତା ରଖିଛି। ଆଜି ବିଶ୍ୱ ନାଟ୍ୟ ଦିବସ। ଅନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ତରଫୁ 1961 ଆଜି ଦିନକେ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରବାରକେ ସ୍ଥିର କରାଯାଇଥିଲା। ନାଟକର ମୂଲ୍ୟ ଆଉ ଗୁରୁତ୍ୱ ବାବଦେ ଲୋକ ସଚେତନ କରାବାର ଲାଗି ଇ ଦିବସ ପାଳନ କରାଯାଇଆସୁଛି। ଶାନ୍ତି ଆଉ ସଂସ୍କୃତି ବାବଦେ ଲୋକ ସଚେତନ କରାବାର ବାର୍ତ୍ତା ନେଇକରି ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଉଛି। ସୁବର୍ଣ୍ଣପୁର ସମ୍ବଲପୁର ରାସ୍ତାର ମାଟୁପାଲି ଛକେ ଗୋଟିଏ ସଡ଼କ ଦୁର୍ଘଟଣାଟି 3 ଜଣ ବିଦ୍ୟୁତ୍ କର୍ମଚାରୀଙ୍କର ଜୀବନ ଯାଇଛି। ସୁବର୍ଣ୍ଣପୁର ଆଡ଼ୁ ଆସୁଥିବା ହାଇୱା ଟ୍ରକ୍ ଗୋଟିଏ ବୁଲେରୋ ଗାଡ଼ିକେ ଧକ୍କା ଦେବାନୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଆଉ ହେଲ୍ପର ଗୁରୁତର ଅବସ୍ଥାଟି ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାନ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଜାଗାନ ଉଲୁଣ୍ଡା ଥାନା ପୁଲିସ ଆର୍ ଅଗ୍ନିଶମ ବିଭାଗ ପହଞ୍ଚିକରି ମଲାଦିହିମାନଙ୍କୁ ଜବତ କରିଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଯୋଗେନପଦରଠାରେ ସିଆର୍ପି ସଂଘର ବୈଠକ ହୋଇଯାଇଛି। ଏ ଅବସରରେ ସଂଘର 10 ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯିବା ସହିତ ଜିଲ୍ଲା ସଂଘର ସଭାନେତ୍ରୀ ସମ୍ପାଦିକା ପଦବୀ ଲାଗି ମନୋନୟନ କରାଯାଇଥିଲା। ରାଜ୍ୟ ଦିନର ତାତି ବଢ଼ବାରକେ ଲାଗିଛେ। ଧୋକାଗଡ଼ି ଆର୍ ବର୍ଷା ଲାଗି କିଛିଦିନ ହେଲା ତାତି କମିଥିଲା ବେଲ୍କେ ଗଲା 2 ଦିନ ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ତାତି 2-3 ଡିଗ୍ରୀ ତକ୍ ବଢ଼ିଛି। ଆଇବା 2 ଦିନ ଭିତରେ ତାତି ଆହୁରି 2-3 ଡିଗ୍ରୀ ତକ୍ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗଲାକାଲି ରାଜ୍ୟର ବୌଦ୍ଧନ ସବୁନୁ ଜହ ତାତି 39.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା ରାଜ୍ୟର 10 ସହରର ତାପମାତ୍ରା 38 ଡିଗ୍ରୀ ଜହ ରହିଥିଲା। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।